ଆଦି ପୁସ୍ତକ ଷୋହଳ ପର୍ବ। ଅବ୍ରାମଙ୍କର ଭାର୍ଯ୍ୟା ସାରି ନିଃସନ୍ତାନ ଥିଲେ, ପୁଣି ହାଗାର ନାମ୍ନୀ ତାଙ୍କର ଏକ ମିଶରିଆ ଦାସୀ ଥିଲା। ତହିଁରେ ସାରି ଅବ୍ରାମଙ୍କୁ କହିଲେ, ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି, ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର, କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇପାରିବି। ତେବେ ଅବ୍ରାମ ସାରିଙ୍କର ବାକ୍ୟରେ ସମ୍ମତ ହେଲେ। ଅବ୍ରାମ କିଣାନ ଦେଶରେ 10 ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରି ଆପଣା ମିଶରିଆ ଦାସୀ ହାଗାରକୁ ନେଇ ଆପଣା ସ୍ୱାମୀ ଅବ୍ରାମ ସହିତ ବିବାହ ଦେଲେ। ଅନନ୍ତର ଅବ୍ରାମ ହାଗାରର ସହବାସ କରନ୍ତେ ସେ ଗର୍ଭବତୀ ହେଲା। ପୁଣି ଆପଣାର ଗର୍ଭ ହୋଇଅଛି ଏହା ଜାଣି ସେ ନିଜ ସାଆନ୍ତାଣୀକୁ ତୁଚ୍ଛ ଜ୍ଞାନ କରିବାକୁ ଲାଗିଲା। ତହିଁରେ ସାରି ଅବ୍ରାମଙ୍କୁ କହିଲେ, ମୋ ପ୍ରତି ଏହି ଅନ୍ୟାର ଫଳ ତୁମ୍ଭର ହେଉ, ମୁଁ ଆପଣାର ଯେଉଁ ଦାସୀକି ତୁମ୍ଭ କ୍ରୋଡ଼ରେ ଦେଇଅଛି ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି, ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ। ତହିଁରେ ଅବ୍ରାମ ସାରିଙ୍କୁ କହିଲେ, ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି, ତୁମ୍ଭକୁ ଯାହା ଭଲ ଦିଶେ ତାହା ତାହା ପ୍ରତି କର। ତହିଁରେ ସାରି ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ ସେ ତାଙ୍କ ପାଖରୁ ପଳାଇଗଲା। ଅନନ୍ତର ସଦାପ୍ରଭୁଙ୍କର ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ ଅର୍ଥାତ୍ ସୁରର ପଥରେ ଯେଉଁ ନିର୍ଝର ଅଛି ତହିଁ ନିକଟରେ ତାହାକୁ ଦେଖି କହିଲେ, ଆଗୋ ସାରିର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ, ପୁଣି କେଉଁଠାକୁ ଯିବ? ତହିଁରେ ସେ କହିଲା, ମୁଁ ଆପଣା ସାଆନ୍ତାଣୀ ସାରି ନିକଟରୁ ପଳାଉଅଛି। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରିଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତ ହୁଅ। ସଦାପ୍ରଭୁଙ୍କର ଦୂତ ଆହୁରି କହିଲେ, ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା ଯେ ବାହୁଲ୍ୟ ହେତୁରୁ ତାହା ଅଗଣ୍ୟ ହେବ। ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇସ୍ମାଏଲ ଅର୍ଥାତ୍ ପରମେଶ୍ୱର ଶୁଣନ୍ତି ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ। ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନଗର୍ଦ୍ଧବ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ। ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା ମଦର୍ଶକ ପରମେଶ୍ୱର, ଅର୍ଥାତ୍ ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ, ଯେହେତୁ ସେ କହିଲା ଯେ ମୋତେ ଦେଖନ୍ତି ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି। ଏଣୁ ସେହି କୂପର ନାମ ବେର୍ ଇହୟ ଗେଇ ଅର୍ଥାତ୍ ଦର୍ଶନାନ୍ତେ ଜୀବନ କୂପ ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି। ଅନନ୍ତର ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇସ୍ମାଏଲ ଦେଲେ। ଅବ୍ରାମଙ୍କର 86 ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇସ୍ମାଏଲକୁ ପ୍ରସବ କଲା।